ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳବେଳା ଆଭାସୀ ଜରିଏ ରାୟଗଡ଼ା ରେଳମଣ୍ଡଳର ଭିତ୍ତିପ୍ରସ୍ତର ସ୍ଥାପନା କରବାର ସହିତ ଆହୁରି ବହୁତଟେ ରେଲ୍ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମଟି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବେ। ରାୟଗଡ଼ାଠାରେ ଆୟୋଜିତ ହେବାରକି ଥିବା କାର୍ଯ୍ୟକ୍ରମଟି ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳବାଇ ଆର୍ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁଙ୍କ ସହିତ କୋରାପୁଟ ସାଂସଦ ବିଧାୟକ ଆର୍ ବହୁତ ସିଆନସୁଜନ କାର୍ଯ୍ୟକ୍ରମଟି ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଦୁଇ ନମ୍ଘର ଖେପ୍ ଆବେଦନ ଆଇଷ୍ଠାନୁ ମୂଲ ହୋଇଛେ। ଆଇବା 27 ତାରିଖ ତକ ଏହି ପ୍ରକ୍ରିୟା ଚାଲବା। MSP.odisha.gov.in ଜରିଏ ପୁରସ୍କାର ଲାଗି ଆବେଦନ କରାଯାଇପାରବା। ଇତାର ଅଧୀନଥି ଶିକ୍ଷକ ପୁରସ୍କାର, ମାଧ୍ୟମିକ ବିଦ୍ୟାଳୟ, ପୁରାତନ ଛାତ୍ରଛାତ୍ରୀ କମିଟି, ଗ୍ରାମ ପଞ୍ଚାୟତ, ପ୍ରାଥମିକ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ ଆର୍ ବିଦ୍ୟାଳୟ ପରିଚାଳନା କମିଟି ବାଗି ବର୍ଗଥି ଶିକ୍ଷା ପୁରସ୍କାର ଦିଆଯିବା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 5 ନମ୍ଘର ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦ୍ଘାଟନ କରିବେ। 12 ତାରିଖ ତକ ହେବାରକେ ଥିବା ଉତ୍ସବଟି ପକ୍ଷୀ ଦର୍ଶନ, ଓଡ଼ିଶା ବର୍ଡ଼ସ କନ୍କ୍ଲେଭ, ପକ୍ଷୀ ପଦଯାତ୍ରା, ବନ୍ୟପ୍ରାଣୀଙ୍କର ଉପରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା। ସମ୍ମିଳନୀଥି ବିଶେଷଜ୍ଞମାନଙ୍କର ଆଲୋଚନା ଆର୍ କର୍ମଶାଳା କାର୍ଯ୍ୟକ୍ରମ ଭିଲ୍ ହେବା। ଭୁବନେଶ୍ୱର ୟୁନିଟ୍ 5 ନ ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ବର୍କସ ସହନଶୀଲ ଆର୍ ଦୀର୍ଘସ୍ଥାୟୀ ଚାଷକେ ତରିକାକେ ତହକାବାର ଲାଗି ରାଜ୍ୟ ସରକାର ସବୁବେଳେ ଜୋର୍ ଦେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଗଲାକାଲ କୃଷି ଓଡ଼ିଶା ସମ୍ମିଳନୀ 2025ର ଉଦ୍ଯାପନୀ ଉତ୍ସବଟି କହିଛନ୍। କାର୍ଯ୍ୟକ୍ରମଟି ଓଡ଼ିଶାର ଚାଷୀମାନଙ୍କର ଜିନିଷ ଅନ୍ତର୍ଜାତୀୟ ସ୍ତରକେ ପହଞ୍ଚାବାର ଲାଗି ଉଦ୍ୟାନ କୃଷି ବିଭାଗ ଆର୍ ଗୋଟିଏ ସଂସ୍ଥା ସାଙ୍ଗେ 11ଟା ରାଜିନାମା ସ୍ୱାକ୍ଷର ହୋଇଛି। ସମ୍ବଲପୁର ଜିଲ୍ଲା ନ ଭରି ରହିଥିବା ସମ୍ଭାବନାର ବ୍ୟବହାର କରିକିରି ଜିଲ୍ଲାକେ ଶିଳ୍ପ ଆର୍ ବ୍ୟବସାୟ କେନ୍ଦ୍ରସ୍ଥଳ ବନାବାର ଲାଗି ଆମେ ସଭେ ଯୋଜନା କରବାର ଦରକାର ବୋଲି ଗଲାକାଲ ସମ୍ବଲପୁରଠାରେ ହୋଇଥିବା ଚେମ୍ବର୍ସ ଅଫ୍ କମର୍ସ ବୈଠକଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଜିଲ୍ଲାର ଅର୍ଥନୀତିକେ ମଜବୁତ କରବାର ଦିଗେ ଚେମ୍ବର୍ସ ଅଫ୍ କମର୍ସର ବଡ଼ ହାତ ରହିଛି। ଅଞ୍ଚଳର ବିକାଶ ଲାଗି ଆଗ୍କେ ଭିଲ୍ ଏନ୍ତା ସହଯୋଗ ଜାରି ରହୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାସନକାର୍ଡ ହିତାଧିକାରୀଙ୍କର ଇ କେୱାଇସି ଅପଡେଟ୍ କରବାର ଧାର୍ଯ୍ୟ ସମୟ ଆଇବା 31 ତକ ବଢ଼ାଯାଇଛି। ଏ ବାବଦେ ଜିଲ୍ଲାର ଯୋଗାଣ ଅଧିକାରୀମାନଙ୍କୁ ଯୋଗାଣ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍। ଆଜ ତକ 50 ଲକ୍ଷ ରାସନକାର୍ଡ ହିତାଧିକାରୀ ଇ କେୱାଇସି ଅପଡେଟ୍ ନାଇଁ କରି ହେଥିଲାଗି ସେମାନେ ମାହାଲିଆ ଚାଉଲ ପାଇ ନାଇଁ ପାରବାର ବୋଲି ସଚିବ କହିଛନ୍। କେନ୍ଦ୍ର ସରକାରଙ୍କ ତରଫୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଲାଗି ଧନୁପାଲି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ବରଗଡ଼ ଜିଲ୍ଲାର ଛିଣ୍ଡେଇକେଲା ସବ୍ସେଣ୍ଟର, ରାଉରକେଲାର ମହତାବ ରୋଡ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆରୋଗ୍ୟ ମନ୍ଦିର ଆଉ ଭଦ୍ରକ ଜିଲ୍ଲାର ଅରଣ୍ଡୁଆ ସବ୍ସେଣ୍ଟର ପୁରସ୍କୃତ ହେବେ। ଏ ବାବଦେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ଆଜି 4 ନମ୍ଘର ଦିନେ ମଥୁରା ନଗରୀନ ବାଣାସୁର ପରାଜୟ, ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ଲାଗି କଂସ ମହାରାଜଙ୍କର ଶୋକ, ରାଣୀ ପଦ୍ମାବତୀଙ୍କର ଧନୁଶ୍ରୀ ଉଷା ଲାଗି ପ୍ରସ୍ତୁତି, ପୁତନା, ବକା, ସକଟା, ତୃଣା, ଧେନୁ, ଷଣ୍ଢାସୁର, ଷଣମଲ୍ଲକୁ ଗୋପପୁର ପ୍ରେରଣ, ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକ ବାଗି ଦୃଶ୍ୟ ଅଭିନୟ ହେବା। ସେଆଡ଼େ ଗୋପପୂର୍ଣ୍ଣ କୃଷ୍ଣଙ୍କର ବାଲ୍ୟଲୀଳା, କଂସ ପଠେଇଥିବା ରାକ୍ଷସମାନଙ୍କର ବଧ ଆର୍ ନନ୍ଦୋତ୍ସବ ଦୃଶ୍ୟ ହେବା। ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ନ ସୁରମା ହକି କ୍ଲବ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ମ୍ୟାଚ୍ ହେବା। ରାତି 8:15 ଖେଲ୍ ମୂଲ ହେବା। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲ ହୋଇଥିବା ମ୍ୟାଚ୍ଟି ସୁରମା ହକି କ୍ଲବ ବେଦାନ୍ତ କଳିଙ୍ଗ ଲାନ୍ସର୍ସକେ 4-3 ହରାଇଛି। ସେଆଡ଼େ ତାମିଲନାଡୁ ଡ୍ରାଗନ୍ସ ୟୁପି ରୁଦ୍ରାସକେ 2-0 ହରାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିନୁ ଶୀତ ଟିକେ କମ୍ବା। ଉତ୍ତର ପଶ୍ଚିମ ଭାଗେ ଗୋଟେ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ଅଛି। ଆବା 24 ଘଣ୍ଟା ଭିତରେ ରାଇଜେ, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି, କେନ୍ଦୁଝର ଜିଲ୍ଲାର କେତେଟା ଜାଗାନ ଜବର କୁହୁଡ଼ି ହେବା ବୋଲି ପାଣିପାଗ ବିଭାଗ ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର 7ଟା ସହରର ତାପମାତ୍ରା 10 ଡିଗ୍ରୀ ତଳେ ଥିବାବେଳେ ରାତିର ସବୁନୁ କମ୍ ତାପମାତ୍ରା ଫୁଲବାଣୀନ 8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।